ଗଣନା ପୁସ୍ତକ ଷୋହଳ ପର୍ବ ଅନନ୍ତର ଲେବିର ପ୍ରପୌତ୍ର କହାତର ପୌତ୍ର ଯିସିହର ପୁତ୍ର କୋରହ ପୁଣି ରୁବେନ୍ର ସନ୍ତାନଗଣ ମଧ୍ୟରୁ ଇଲିଆବର ପୁତ୍ର ଦାଥନ ଅବିରାମ ଓ ପେଲ୍ତରର ପୁତ୍ର ଓନ୍ ଦଳ ବାନ୍ଧିଲେ ପୁଣି ସେମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ସୁଖ୍ୟାତିମନ୍ତ ଓ ସମାଜକୁ ଆହୁତ ମଣ୍ଡଳୀର 250 ଅଧିପତିଙ୍କ ସହିତ ମୋସାଙ୍କ ସାକ୍ଷାତରେ ଉଠିଲେ ଆଉ ସେମାନେ ମୋସା ଓ ହାରଣଙ୍କ ବିରୁଦ୍ଧରେ ଏକତ୍ର ହୋଇ ସେମାନଙ୍କୁ କହିଲେ ତୁମେମାନେ ଆପଣାମାନଙ୍କ ଉପରେ ବହୁତ ନେଲଣି ସମସ୍ତ ମଣ୍ଡଳୀର ପ୍ରତ୍ୟେକ ଜଣ ତ ପବିତ୍ର ପୁଣି ସଦାପ୍ରଭୁ ସେମାନଙ୍କ ମଧ୍ୟରେ ଅଛନ୍ତି କିହେତୁ ତୁମେମାନେ ସଦାପ୍ରଭୁଙ୍କ ସମାଜ ଉପରେ ଆପଣମାନଙ୍କୁ ଉନ୍ନତ କରୁଅଛ ତ ମୋସା ତାହା ଶୁଣି ମୁହଁମାଡ଼ି ପଡ଼ିଲେ ପୁଣି ସେ କୋରହକୁ ଓ ତାହାର ଦଳସ୍ଥ ସମସ୍ତଙ୍କୁ କହିଲେ କିଏ ତାହାଙ୍କର ଲୋକ ଓ କିଏ ପବିତ୍ର ଏହା ସଦାପ୍ରଭୁ କାଲି ଦେଖାଇବେ ପୁଣି ସେ ତାହାକୁ ଆପଣା ନିକଟକୁ ଅଣାଇବେ ସେ ଯାହାକୁ ମନୋନୀତ କରିବେ ତାହାକୁ ଆପଣା ନିକଟକୁ ଅଣାଇବେ ତେବେ ଏହା କର ତୁମେମାନେ ଅଙ୍ଗାରଧାନୀ ନିଅ କୋର ଓ ତାର ଦଳସ୍ଥ ସମସ୍ତେ ପୁଣି କାଲି ତହିଁର ଅଗ୍ନି ଦିଅ ସଦାପ୍ରଭୁଙ୍କ ସମ୍ମୁଖରେ ତହିଁ ଉପରେ ଧୂପ ଥୁଅ ତହିଁରେ ସଦାପ୍ରଭୁ ଯେଉଁ ବ୍ୟକ୍ତିକୁ ମନୋନୀତ କରିବେ ସେ ପବିତ୍ର ହେବ ହେ ଲେବିର ପୁତ୍ରମାନେ ତୁମେମାନେ ଆପଣମାନଙ୍କ ଉପରେ ବହୁତ ନେଲଣି ଆଉ ମୋସା କରହୁକୁ କହିଲେ ହେ ଲେବିର ସନ୍ତାନଗଣ ତୁମେମାନେ ଟିକିଏ ଶୁଣ ଇସ୍ରାଏଲ ପରମେଶ୍ୱର ଯେ ତୁମମାନଙ୍କୁ ଇସ୍ରାଏଲ ମଣ୍ଡଳୀରୁ ପୃଥକ୍ କରି ସଦାପ୍ରଭୁଙ୍କ ଆବାସର ସେବା କରିବା ନିମନ୍ତେ ଓ ମଣ୍ଡଳୀ ସମ୍ମୁଖରେ ଠିଆ ହୋଇ ସେବା କରିବା ନିମନ୍ତେ ଆପଣାର ନିକଟବର୍ତ୍ତୀ କରିଅଛନ୍ତି ପୁଣି ସେ ଯେ ତୁମ୍ଭକୁ ଓ ତୁମ୍ଭ ସହିତ ତୁମର ସମସ୍ତ ଭ୍ରାତା ଲେବିର ସନ୍ତାନଗଣକୁ ଆପଣାର ନିକଟବର୍ତ୍ତୀ କରିଅଛନ୍ତି ଏହାକି ତୁମମାନଙ୍କ ଦୃଷ୍ଟିରେ କ୍ଷୁଦ୍ର ବିଷୟ ଆହୁରି କି ତୁମେମାନେ ଯାଜକତ୍ୱର ଚେଷ୍ଟା କରୁଅଛ ଏଥିପାଇଁ ସିନା ତୁମ୍ଭେ ତୁମର ଦଳସ୍ଥ ସମସ୍ତେ ସଦାପ୍ରଭୁଙ୍କ ବିରୁଦ୍ଧରେ ଏକମେଳି ହୋଇଅଛ ଯେହେତୁ ହାରଣ କିଏ ଯେ ତୁମେମାନେ ତାହାଙ୍କ ବିରୁଦ୍ଧରେ ବଚସା କରୁଅଛ ତହିଁରେ ମୋସା ଇଲିଆବର ପୁତ୍ର ଦାଥନଙ୍କୁ ଓ ଅବିରାମଙ୍କୁ ଡାକିବା ପାଇଁ ଲୋକ ପଠାଇଲେ ମାତ୍ର ସେମାନେ କହିଲେ ଆମ୍ଭେମାନେ ଯିବା ନାହିଁ ତୁମ୍ଭେ ଆମମାନଙ୍କୁ ଦୁଗ୍ଧ ମଧୁ ପ୍ରବାହି ଦେଶରୁ ବାହାର କରି ଏହି ପ୍ରାନ୍ତରେ ମାରିବାକୁ ଆଣିଅଛ ଏହା କି କ୍ଷୁଦ୍ର ବିଷୟ ଆହୁରି ତୁମ୍ଭେ ଆପଣାକୁ ଆମ୍ଭମାନଙ୍କ ଉପରେ ରାଜା କରୁଅଛ ତାହାଛଡ଼ା ତୁମେ ଦୁଗ୍ଧ ମଧୁ ପ୍ରବାହି ଦେଶକୁ ଆମ୍ଭମାନଙ୍କୁ ଆଣିନାହ କିମ୍ବା ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ରର ଅଧିକାର ଆମମାନଙ୍କୁ ଦେଇନାହ ତୁମେ କି ଏ ସମସ୍ତ ଲୋକମାନଙ୍କର ଆଖି ଓପାଡ଼ି ପକାଇବ ଆମ୍ଭେମାନେ ଯିବା ନାହିଁ ତହିଁରେ ମୋସା ଅତିଶୟ ଜଳି ଉଠିଲେ ସେ ଆପଣା ସଦାପ୍ରଭୁଙ୍କୁ କହିଲେ ତୁମ୍ଭେ ସେମାନଙ୍କର ନୈବେଦ୍ୟ ଗ୍ରହଣ କର ନାହିଁ ଆମ୍ଭେ ସେମାନଙ୍କଠାରୁ ଗୋଟିଏ ଗଧ ନେଇନାହୁଁ ଅବା ସେମାନଙ୍କ ମଧ୍ୟରୁ କାହାରି ହିଂସା କରିନାହୁଁ ତେବେ ମୋସା କୋରହକୁ କହିଲେ କାଲି ତୁମ୍ଭେ ତୁମର ସମସ୍ତ ମଣ୍ଡଳୀ ତୁମ୍ଭେ ଓ ସେମାନେ ପୁଣି ହାରଣ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହୁଅ ତୁମେମାନେ ପ୍ରତ୍ୟେକ ଆପଣା ଆପଣା ଅଙ୍ଗାରଧାନୀ ନିଅ ଓ ତହିଁ ଉପରେ ଧୂପ ଥୁଅ ପୁଣି ତୁମେମାନେ ପ୍ରତ୍ୟେକ ଜଣ ସଦାପ୍ରଭୁଙ୍କ ସମ୍ମୁଖକୁ ଆପଣା ଆପଣା ଅଙ୍ଗାରଧାନୀ 250 ଅଙ୍ଗାରଧାନୀ ଆଣ ମଧ୍ୟ ତୁମେ ହାରଣ ଦୁହେଁ ଆପଣା ଆପଣା ଅଙ୍ଗାରଧାନୀ ଆଣ ଏଥିରେ ସେମାନେ ପ୍ରତ୍ୟେକ ଆପଣା ଆପଣା ଅଙ୍ଗାରଧାନୀ ନେଇ ତହିଁରେ ଅଗ୍ନି ଦେଲେ ପୁଣି ତହିଁ ଉପରେ ଧୂପ ଥୋଇ ମୋସା ଓ ହାରଣଙ୍କ ସହିତ ସମାଗମ ତମ୍ବୁ ଦ୍ୱାର ନିକଟକୁ ଠିଆ ହେଲେ ପୁଣି କୋରହ ସମାଗମ ତମ୍ବୁ ନିକଟରେ ସେମାନଙ୍କ ପ୍ରତିକୂଳରେ ସମସ୍ତ ମଣ୍ଡଳୀକୁ ଏକତ୍ର କଲା ସେତେବେଳେ ସମସ୍ତ ମଣ୍ଡଳୀ ପ୍ରତି ସଦାପ୍ରଭୁଙ୍କ ପ୍ରତାପ ପ୍ରକାଶିତ ହେଲା ଅନନ୍ତର ସଦାପ୍ରଭୁ ମୋସାଙ୍କୁ ଓ ହାରଣଙ୍କୁ କହିଲେ ତୁମେମାନେ ଏହି ମଣ୍ଡଳୀ ମଧ୍ୟରୁ ଆପଣାମାନଙ୍କୁ ପୃଥକ୍ କର ତହିଁରେ ଆମ୍ଭେ ଏକ ନିମିଷରେ ସେମାନଙ୍କୁ ସଂହାର କରିବା ତହିଁରେ ସେମାନେ ମୁହଁମାଡ଼ି ପଡ଼ି କହିଲେ ହେ ପରମେଶ୍ୱର ହେ ସମସ୍ତ ଶରୀରସ୍ଥ ଆତ୍ମାର ପରମେଶ୍ୱର ଏକ ଜଣ ପାପ କଲେ କି ତୁମେ ସମସ୍ତ ମଣ୍ଡଳୀ ଉପରେ କୃପାନ୍ୱିତ ହେବ ତ ସଦାପ୍ରଭୁ ମୋସାଙ୍କୁ କହିଲେ ତୁମ୍ଭେ ମଣ୍ଡଳୀକୁ କୁହ ତୁମେମାନେ କୋରହର ଓ ଦାଥନର ଅବିରାମର ଆବାସ ଚତୁର୍ଦ୍ଦିଗରୁ ଉଠିଯାଅ ତହିଁରେ ମୋସା ଉଠି ଦାଥନ ଓ ଅବିରାମ ନିକଟକୁ ଗଲେ ଓ ଇସ୍ରାଏଲ ପ୍ରାଚୀନ ବର୍ଗ ତାହାର ପଶ୍ଚାତ୍ଗମନ କଲେ ତହୁଁ ସେ ମଣ୍ଡଳୀକି କହିଲେ ବିନୟ କରୁଅଛି ତୁମେମାନେ ଏହି ଦୁଷ୍ଟ ଲୋକମାନଙ୍କ ତମ୍ବୁରୁ ଉଠିଯାଅ ଓ ସେମାନଙ୍କୁ କିଛି ମାତ୍ର ସ୍ପର୍ଶ କର ନାହିଁ, ନୋହିଲେ ତୁମ୍ଭେମାନେ ସେମାନଙ୍କର ପାପ ସମୂହରେ ବିନଷ୍ଟ ହେବ। ଏଥିରେ ସେମାନେ କୋରହ ଓ ଦାନ୍ଥନର ଓ ଅବିରାମର ଆବାସ ଚତୁର୍ଦ୍ଦିଗରୁ ଉଠିଗଲେ। ପୁଣି ଦାଥନ ଓ ଅବିରାମ ବାହାରକୁ ଆସି ଆପଣା ଆପଣା ଭାର୍ଯ୍ୟା ଓ ପୁତ୍ର ଓ ପିଲାମାନଙ୍କ ସହିତ ଆପଣା ଆପଣା ତମ୍ବୁ ଦ୍ୱାରରେ ଠିଆ ହୋଇ ରହିଲେ। ତେଣୁ ମୋସା କହିଲେ, ଏହି ସମସ୍ତ କାର୍ଯ୍ୟ କରିବା ପାଇଁ ସଦାପ୍ରଭୁ ମୋତେ ପଠାଇଅଛନ୍ତି, ମୁଁ ଆପଣା ମନରୁ ତାହା ସବୁ କରିନାହିଁ, ତାହା ଏଥିରେ ତୁମ୍ଭେମାନେ ଜାଣିବ। ଯେବେ ଏହି ଲୋକମାନେ ସମସ୍ତ ଲୋକଙ୍କର ସାଧାରଣ ମରଣରେ ମରନ୍ତି, କିମ୍ବା ଯେବେ ସମସ୍ତ ଲୋକଙ୍କର ଦଣ୍ଡ ଅନୁସାରେ ସେମାନଙ୍କ ଉପରେ ଦଣ୍ଡ ଘଟେ, ତେବେ ସଦାପ୍ରଭୁ ମୋତେ ପଠାଇ ନାହାନ୍ତି। ମାତ୍ର ସଦାପ୍ରଭୁ ଯେବେ କୌଣସି ନୂତନ କର୍ମ କରନ୍ତି ଓ ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ ଓ ସେମାନଙ୍କ ସର୍ବସ୍ୱ ଗ୍ରାସ କରେ ଓ ସେମାନେ ଜୀଅନ୍ତା ହୋଇ ପାତାଳକୁ ଧସିଯାଆନ୍ତି, ତେବେ ସେମାନେ ଯେ ସଦାପ୍ରଭୁଙ୍କୁ ଅବଜ୍ଞା କରିଅଛନ୍ତି ତାହା ତୁମେମାନେ ବୁଝିବ। ଅନନ୍ତର ଏପରି ହେଲା ଯେ ସେ ଏହି କଥା କହିବାର ସମାପ୍ତ କରନ୍ତେ ସେମାନଙ୍କର ଅଧସ୍ତ ଭୂମି ଫାଟିଗଲା। ପୁଣି ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ ଓ ସେମାନଙ୍କ ପରିଜନଗଣଙ୍କୁ, କୋରହର ସପକ୍ଷ ସମସ୍ତ ଲୋକଙ୍କୁ ଓ ସେମାନଙ୍କ ସକଳ ସମ୍ପତ୍ତି ଗ୍ରାସ କଲା। ଏହି ରୂପେ ସେମାନେ ଓ ସେମାନଙ୍କର ସମସ୍ତ ପରିଜନ ଜୀଅନ୍ତା ଥାଉ ଥାଉ ପାତାଳକୁ ଧସିଗଲେ ଓ ପୃଥିବୀ ସେମାନଙ୍କ ଉପରେ ଆଚ୍ଛାଦନ କଲା। ତହିଁରେ ସେମାନେ ସମାଜ ମଧ୍ୟରୁ ଲୁପ୍ତ ହେଲେ। ପୁଣି ସେମାନଙ୍କ ରବରେ ସେମାନେ ଚତୁର୍ଦ୍ଦିଗସ୍ତ ସମସ୍ତ ଇସ୍ରାଏଲ ପଳାୟନ କଲେ, ଯେହେତୁ ସେମାନେ କହିଲେ, କେଜାଣି ପୃଥିବୀ ଆମମାନଙ୍କୁ ଗ୍ରାସ କରିବ। ଏଉତେରେ ସଦାପ୍ରଭୁଙ୍କର ଅଗ୍ନି ନିର୍ଗତ ହୋଇ ଧୂପ ଉତ୍ସର୍ଗକାରୀ ସେହି 250 ଜଣଙ୍କୁ ଗ୍ରାସ କଲା। ଅନନ୍ତର ସଦାପ୍ରଭୁ ମୋସାଙ୍କୁ କହିଲେ, ତୁମ୍ଭେ ହାରଣ ଓ ଯାଜକର ପୁତ୍ର ଇଲିଆସରକୁ କୁହ, ସେ ଦାହ ମଧ୍ୟରୁ ସେହିସବୁ ଅଙ୍ଗାରଧାନୀ ବାହାର କରି ନେଉ, ପୁଣି ତୁମେ ସେ ଅଗ୍ନି ସେଠାରେ ବିଞ୍ଚି ଦିଅ, କାରଣ ସେହିସବୁ ପବିତ୍ର। ଆପଣ ଆପଣା ପ୍ରାଣର ବିରୁଦ୍ଧରେ ଏହି ପାପକର୍ମକାରୀ ଅଙ୍ଗାରଧାନୀ ହିଁ ପବିତ୍ର, ଏଣୁ ତାହାସବୁ ଯଜ୍ଞବେଦୀର ମଣ୍ଡଳୀ ନିମନ୍ତେ ପିଟାପତ୍ର କରାଯାଉ। ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହାସବୁ ଉତ୍ସର୍ଗ କରିଥିଲେ, ଏହି କାରଣରୁ ତାହାସବୁ ପବିତ୍ର, ପୁଣି ତାହାସବୁ ଇସ୍ରାଏଲ ସନ୍ତାନଗଣ ପ୍ରତି ଚିହ୍ନ ସ୍ୱରୂପ ହେବ। ତହିଁରେ ସେହି ଦଗ୍ଧ ଲୋକମାନେ ଯେ ଯେ ପିତ୍ତଳ ଅଙ୍ଗାରଧାନୀ ଉତ୍ସର୍ଗ କରିଥିଲେ, ଇଲିଆସର ଯାଜକ ସେସବୁ ନେଲା। ମୂଷାଙ୍କ ଦ୍ୱାରା ସଦାପ୍ରଭୁ ଯେ ରୂପେ କହିଥିଲେ, ତଦନୁସାରେ ଇସ୍ରାଏଲ ସନ୍ତାନଗଣର ସ୍ମରଣାର୍ଥେ, ଅର୍ଥାତ୍ ହାରଣ ବଂଶ ଭିନ୍ନ ଅନ୍ୟ ବଂଶୀୟ କୌଣସି ମନୁଷ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପ ଜାଳିବା ପାଇଁ ଯେପରି ନିକଟକୁ ନ ଯାଏ, ପୁଣି କୋରହ ଓ ତାହାର ଦଳସ୍ଥ ଲୋକମାନଙ୍କ ପରି ନ ହୁଏ, ଏଥିପାଇଁ ଲୋକେ ଯଜ୍ଞବେଦୀର ମଣ୍ଡଳୀ ନିମନ୍ତେ ତାହା ସବୁ ପିଟିଲେ। ତଥାପି ଆର ଦିନ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ମୋସାଙ୍କ ବିରୁଦ୍ଧରେ ଓ ହାରଣଙ୍କ ବିରୁଦ୍ଧରେ ବଚସା କରି କହିଲେ, ତୁମେମାନେ ସଦାପ୍ରଭୁଙ୍କ ଲୋକମାନଙ୍କୁ ବଧ କଲ। ତେଣୁ ସମସ୍ତ ମଣ୍ଡଳୀ ମୋସାଙ୍କ ବିରୁଦ୍ଧରେ ଓ ହାରଣଙ୍କ ବିରୁଦ୍ଧରେ ଏକତ୍ର ହେବାବେଳେ ସେମାନେ ସମାଗମ ତମ୍ବୁ ଆଡ଼େ ଅନାଇଲେ। ଆଉ ଦେଖ, ମେଘ ତାହା ଆଚ୍ଛାଦନ କରିଅଛି ଓ ସଦାପ୍ରଭୁଙ୍କ ପ୍ରତାପ ପ୍ରତ୍ୟକ୍ଷ ହୋଇଅଛି। ସେତେବେଳେ ମୋସା ଓ ହାରଣ ସମାଗମ ତମ୍ବୁ ସମ୍ମୁଖକୁ ଆସିଲେ। ତହିଁରେ ସଦାପ୍ରଭୁ ମୋସାଙ୍କୁ କହିଲେ, ତୁମେମାନେ ଏହି ମଣ୍ଡଳୀ ମଧ୍ୟକୁ ଉଠିଯାଅ, ଆମ୍ଭେ ଏକ ନିମିଷରେ ସେମାନଙ୍କୁ ସଂହାର କରିବା। ଏଥିରେ ସେମାନେ ମୁହଁ ମାଡ଼ି ପଡ଼ିଲେ। ତେଣୁ ମୋସା ହାରଣଙ୍କୁ କହିଲେ, ତୁମ୍ଭେ ଆପଣା ଅଙ୍ଗାରଧାନୀ ନେଇ ତହିଁ ମଧ୍ୟରେ ଯଜ୍ଞବେଦୀରୁ ଅଗ୍ନି ଦିଅ, ପୁଣି ତହିଁ ଉପରେ ଧୂପ ଥୋଇ ଶୀଘ୍ର ମଣ୍ଡଳୀ ନିକଟକୁ ଯାଇ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କର, କାରଣ ସଦାପ୍ରଭୁଙ୍କ କ୍ରୋଧ ନିର୍ଗତ ହୋଇଅଛି, ମହାମାରୀ ଆରମ୍ଭ ହେଲାଣି। ତହିଁରେ ହାରଣ ମୋସାଙ୍କ କଥା ଅନୁସାରେ ତାହା ନେଇ ସମାଜ ମଧ୍ୟକୁ ଦୌଡ଼ିଗଲେ। ସେତେବେଳେ ଦେଖ, ଲୋକମାନଙ୍କ ମଧ୍ୟରେ ମହାମାରୀ ଆରମ୍ଭ ହୋଇଥିଲା। ତହିଁରେ ସେ ଧୂପ ଦେଇ ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କଲେ, ପୁଣି ସେ ମୃତ ଓ ଜୀବିତ ଲୋକମାନଙ୍କ ମଧ୍ୟରେ ଠିଆ ହେଲେ। ତହିଁରେ ମହାମାରୀ ନିବୃତ ହେଲା। ଯେଉଁମାନେ କୋରହର କଥା ହେତୁରୁ ମରିଥିଲେ ସେମାନଙ୍କ ଛଡ଼ା 14,700 ଲୋକ ଏହି ମହାମାରୀରେ ମଲେ, ପୁଣି ମହାମାରୀ ନିବୃତ ହୁଅନ୍ତେ ହାରଣ ସମାଗମ ତମ୍ବୁ ଦ୍ୱାରରେ ମୋସାଙ୍କ ନିକଟକୁ ଫେରିଆସିଲେ।